ओम शांति। आज 29 मार्च 2026 आजर अव्यक्त महावाक्य पुनरावृत्ति तारीख 25 अक्टोबर 2009 मूल्यर हेडिंग सर्वसंपत्ति भरपूर होई निजर चेहरा एवं चालीचलन द्वारा अलौकिकतार साक्षात्कार कराओ। सर्वसंपत्ति भरपूर होई निजर चेहरा एवं चालीचलन द्वारा अलौकिकतार साक्षात्कार कराओ। आज सर्वसंपत्तिर दाता निजर संपत्तिर मालिक पिलामानंकु देखुछन्ति। प्रत्येक संतान सर्वसंपत्तिर संपन्न अर्थात भरपूर अटे, काहेकिना बाबा सबु पिलांकु एकाभली एका समयरे ही सर्वसंपत्ति देइछन्ति। तेणु बापदादा निजर बालक हिसाबरे मालिक पिलामानंक सहित मिसिबा पई आसिछन्ति। पिलामानंकर डाकरा शुणी पिलामानंकर स्नेहरे टाणी होई पहुंची जाइछन्ति। एमिति तो संपत्ति बहुत रहिछि, किंतु सबुठारु प्रथम संपत्ति हला ज्ञान धन। जेउ ज्ञान धन द्वारा मालामाल होइ जाइछ एवं महादानी होइ अन्यमानंकु मध्ये बांटि चलिछ। जेउ ज्ञान रूपक संपत्ति द्वारा भिन्न भिन्न बंधनरे छन्दि होइथिबा आत्मा सबु बंधनरु मुक्त होइ जाइछि। तुमे माने बंधन युक्तरु बंधन मुक्त होइ जाइछ। यहा सहित योग अर्थात स्मृति रूपक संपत्ति जहाद्वारा अनेक गुड़िए शक्ति प्राप्त करिछ। सेहीपरि धारणा द्वारा सर्वगुणर अनुभूति अर्थात संपत्ति मिलिछि। या सहित धारणार शक्ति आधारे समस्तंकर स्नेहर शक्ति, समस्तंकर प्रिय हेबा एवं नियारा हेबार शक्ति रूपक संपत्ति प्राप्त करिछ एवं समस्तंकर स्नेह रूपक संपत्तिर अनुभव करिछ। ता सहित समस्त ब्राह्मण मानक संबंध द्वारा अपार खुशीर संपत्तिर अनुभव करिछ। किंतु एही समस्त संपत्ति गुड़िक भितरे जो विशेष संपत्ति रहिछि ताहा हला संगम जुगर समय रूपक संपत्ति। जेउ आत्मा को समयर महत्व जणा अछि सेमाने सर्वदा अनेक प्राप्ति गुड़िकर मालिक होइ जाउछन्ति। काहेकिना संगम जुगर समय बहुत छोट, किंतु प्राप्ति गुड़िक समय तुलनारे बहुत अधिक। संगम जुगर सबुठारु श्रेष्ठ रु श्रेष्ठ प्राप्ति हला स्वयं भगवान पिता रूपरे, शिक्षक रूपरे एवं सद्गुरु रूपरे प्राप्त हेउछन्ति। एही संगम जुगर छोटिया जन्मरे 21 जन्मर प्राप्ति हेउछि, जेउथिरे तन मन धन जन सबुड़िक प्राप्त हेउछि एवं ग्यारंटी रहिछि जे पूरा 21 जन्म पई अधा नुहे कि चौठे नुहे, पूरा 21 जन्मर ग्यारंटी। तेबे सबुठारु अधिक महत्वपूर्ण हला संगम जुगर गोटे गोटे सेकेंड अनेक वर्ष सहित समान अटे। एबे कुह सर्वसंपत्तिरे संपन्न तो अटना अटना, सेथिपाई बापदादा सबुबेले समय को स्मरण कराइ देउछन्ति। केही केही पिला भावुछन्ति गोटे दुईट मिनिट जदि अन्य किछि कथा भाविदेली तेबे मात्र 2 मिनिट्र तो कथा ना, किन्तु समयर महत्व अनुसारे ताहा 2 मिनिट नुहे, 2 मास मध्य नुहे, किन्तु 2 वर्ष सहित समान अटे। एतिकी महत्वपूर्ण समय संगम जुगर अटे। सर्वशक्तिर सर्वगुणर परमात्मा स्नेहर ब्राह्मण परिवारर स्नेहर एवं कल्प पूर्वर ईश्वरीय अधिकारर एही समस्त प्राप्ति गुड़िक एही छोटिया जुगरे ही हेउछि। अन्य कौनसी जुगरे एहीभली सर्व प्राप्ति होई परिबो नाही। तुममानंकु राजभाग्य मिलिबो, सुख शांति सबु किछि थिबो, किन्तु परमात्मा मिलनर अतीन्द्रिय सुखर सर्व ब्राह्मण परिवारर स्नेहर आदि मध्य अंतर ज्ञानकु जानिबार भाग्य एबे संगम जुगरे ही मिलिछि एवं सबु कल्पे मिलुथिबो। तेणु बापदादा सबु पिलांकर चेहरा द्वारा देखुछन्ति जे संपत्ति गुड़ी को जमा केते करिछन्ति। संपत्ति गुड़ी तो मिली जाइछि, किंतु समस्ते निजर जमा खाता को केते बढ़ाइछन्ति ताहा प्रत्येकंकर चेहरा रे एवं चालीचलन रे देखा जाउछि। एवं तुमे माने मध्य निजे निज को जानिछ जे मु केते जमा करिछि। एबे बापदादांकर आंतरिक आशा एहा जे संपत्ति मिलुछि, किंतु एबे समय केवल वर्णना करिवार नुहे, किंतु तुमर चेहरा एवं चालीचलन समस्तंकु प्रत्यक्ष अनुभव कराओ जे एही आत्मा माने विशेष अटंति, अलगा अटंति एवं परमात्मांकर प्रिय अटंति। काहेकिना आगकु गले समय परिवर्तन हेबा द्वारा तुममानंकर सेवा केवल वर्णना करिबा द्वारा हेबो नाही। घड़ी संधि समय रे एते समय केही बाहर करिपारिबे नाही, किंतु तुममानंकर संपत्ति रे भरपूर चेहरा द्वारा चालीचलन द्वारा दूर रही तुमर अलौकिकतार अनुभव हेबो। तेणु एबेठारु ही निजर एहीभली पुरुषार्थकु प्रत्यक्ष कर, जेपरि ब्रह्मा बाबाकु देखिछ जदिओ संगठन भितरे मध्य रहुथिले पुणि भी दूररु ही सेहीभली व्यक्तित्व सेहीभली चमक अनुभव हेउथिला। सेहीभली डबल विदेशी माने मध्य विशेष भावे डबल पुरुषार्थ कर। बापदादा जेहेतु तुम मानंकु डबल पुरुषार्थी कहुछन्ति, ତେଣୁ ବାପଦାଦା ନିମିତ୍ତ ହିସାବରେ ଡବଲ ବିଦେଶୀ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି। ଏମାନେ ବୃଦ୍ଧି କରିବାର ପୁରୁଷାର୍ଥ ଭଲ କରୁଛନ୍ତି। ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଦ୍ୱାରା ପାଳନ ମଧ୍ୟ ଏମାନଙ୍କୁ ବହୁତ ଭଲ ମିଳୁଛି। ଏବଂ ବାପଦାଦାଙ୍କୁ ସମସ୍ତଙ୍କର ଗୋଟିଏ କଥା ବହୁତ ଭଲ ଲାଗୁଛି, ତାହା ହେଲା ସବୁ ପିଲା ପ୍ରତିବର୍ଷ ନିଜର ସଂଗଠନର ମିଳନ ବିଶେଷକରି ମଧୁବନରେ ହିଁ କରୁଛନ୍ତି, କାହିଁକିନା ମଧୁବନର ବାୟୁମଣ୍ଡଳ ସମସ୍ତଙ୍କୁ ସତେଜ କରିବାରେ ବହୁତ ସହଯୋଗ ଦେଇଥାଏ ଏବଂ ଏଠାରେ କେବଳ ଗୋଟିଏ ହିଁ ଦାୟିତ୍ୱ ଥାଏ, ତାହା ହେଲା ସୁପରିବର୍ତ୍ତନ। ମାନସିକ ସେବା ପରସ୍ପର ଭିତରେ ଅନୁଭବର ଆଦାନ ପ୍ରଦାନର ମଧ୍ୟ ଏଠାରେ ଭଲ ସୁଯୋଗ ମିଳିଥାଏ, ତେଣୁ ବାପଦାଦା ଏହି କଥା ପାଇଁ ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ଏବେ ନିଜ ନିଜ ସ୍ଥାନକୁ ଯାଇ କିଛି ନା କିଛି କମାଲ କରି ଦେଖାଅ, କିଛିଟା ନିଆରା ପଣିଆ ଯାହା ବାବାଙ୍କୁ ପ୍ରିୟ ହୋଇଥିବ ତାଙ୍କୁ ତାକୁ ବାସ୍ତବିକ ରୂପରେ ଅନୁଭବ କରା, ଯାହାଦ୍ୱାରା ମଧୁବନର ସତେଜତାର ସହଯୋଗର ଅନୁଭବ ସେଠାରେ ମଧ୍ୟ ଅନ୍ୟମାନେ ମଧ୍ୟ କରିପାରିବେ। ତେବେ ଆଜି ବିଶେଷକରି ଡବଲ ପୁରୁଷାର୍ଥୀ ଗ୍ରୁପର ମିଳନର ପାଳି ଦେଖ, ତୁମମାନଙ୍କ ପ୍ରତି ଭାରତବାସୀଙ୍କର ଏତେ ସ୍ନେହ ଅଛି ଯାହାକି ପ୍ରଥମେ ତୁମମାନଙ୍କୁ ହିଁ ସୁଯୋଗ ଦେଉଛନ୍ତି, ତେଣୁ ପ୍ରଥମେ ସୁଯୋଗ ପାଇବାର ଫଳସ୍ୱରୂପ ତୁମେମାନେ ପ୍ରଥମ ନମ୍ବର ସିଟ୍ ନେଇଯାଅ। ବହୁତ ଭଲ ଲାଗୁଛି, ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ଡବଲ ବିଦେଶୀ ବା ଡବଲ ପୁରୁଷାର୍ଥୀ ପିଲାମାନେ ବାବାଙ୍କର ଗୋଟିଏ ବିଶେଷ ଉପାଧିକୁ ବା କର୍ତ୍ତବ୍ୟକୁ ପ୍ରତ୍ୟକ୍ଷ କରିଛନ୍ତି, ଯାହାକି ବିଦେଶରେ ଅଧିକାଂଶ ସ୍ଥାନରେ ବାବାଙ୍କର ପିଲାମାନଙ୍କୁ ବାହାର କରି ସେମାନଙ୍କର ମଧ୍ୟ ଭାଗ୍ୟର ଚିତ୍ର ତିଆରି କରି ଦେଇଛନ୍ତି। ସେଥିପାଇଁ ଚାରିଆଡ଼େ ଯେଉଁଭଳି ଲଗନର ସହିତ ପିଲାମାନେ କରୁଛନ୍ତି, ତାହାଦ୍ୱାରା ବାବାଙ୍କର ବିଶ୍ୱ କଲ୍ୟାଣକାରୀର କର୍ତ୍ତବ୍ୟକୁ ପ୍ରସିଦ୍ଧ କରିଛନ୍ତି। ସେଥିପାଇଁ ବାପଦାଦା ପ୍ରତ୍ୟେକ ସନ୍ତାନଙ୍କୁ ମହା ପିଲାମାନେ ୱାହା କହି ଅଭିନନ୍ଦନ ଦେଉଛନ୍ତି। ଏବେ ବି ମଧ୍ୟ ଯେପରି ଭାରତର କୋଣ ଅନୁକୋଣରେ ସନ୍ଦେଶ ଦେବାର ସେବା ଚାଲୁ ରହିଛି, ସେହିପରି ସେଠାରେ ମଧ୍ୟ ସମସ୍ତଙ୍କ ଭିତରେ ଉମଙ୍ଗ ଉତ୍ସାହ ଅଛି ଯେ ବାକି ରହିଥିବା ଦେଶମାନଙ୍କରେ ମଧ୍ୟ ସନ୍ଦେଶ ଦେଇଦେବୁ, କାହିଁକିନା ସମୟ ଉପରେ କୌଣସି ଭରସା ନାହିଁ। ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ଯେ ଅଚାନକ ଭାବରେ କିଛି ବି ହୋଇଯାଇପାରେ, ସେଥିପାଇଁ ସନ୍ଦେଶ ଦେବାର ସେବା ହେଉ ବା ନିଜର ସ୍ୱଉନ୍ନତିର ପୁରୁଷାର୍ଥ ହେଉ, ସେଥିରେ ଏବେ ଏବେ କର, କେବେ କେବେ ନୁହେଁ। ବାପଦାଦା ଏକଥା ମଧ୍ୟ କହିଛନ୍ତି ଯେ ବାସ୍ତବରେ ବ୍ରାହ୍ମଣମାନଙ୍କର ଡିକ୍ସିନାରୀରେ କେବେ କେବେ ଶବ୍ଦ ଶୋଭା ପାଉନାହିଁ, ତେଣୁ ଏବେ ଏବେ ସଂକଳ୍ପ କରିଲି ତ ନିଶ୍ଚିତ କରିବି, ଦେଖିବି କରିବି, ଏହିଭଳି ଶବ୍ଦ ତୁମମାନଙ୍କର ଡିକ୍ସିନାରୀରେ ହିଁ ନାହିଁ। ସେଥିପାଇଁ ତୁମର ମମା ମଧ୍ୟ ଏହି ଲକ୍ଷ୍ୟ ରଖିଥିଲେ ଏବଂ ସମସ୍ତଙ୍କୁ ସ୍ମରଣ କରାଉଥିଲେ, ଏବେ ନୁହେଁ ତ କେବେ ନୁହେଁ। ତେବେ ଡବଲ ପୁରୁଷାର୍ଥୀ ପିଲାମାନେ ଏବେ କରିବାବାଲା ଅଟ ନା କେବେ କେବେ ବାଲା ଅଟ? ଯେଉଁମାନେ ଭାବୁଛନ୍ତି ଯେ ଆମେ ଏବେ ଏବେ କରି ଦେଖାଇବା ବାଲା ଅଟୁ, ସେମାନେ ହାତ ଉଠାଅ, କରିବାକୁ ହିଁ ହେବ, କରିବାକୁ ହିଁ ହେବ, କରିବି ନୁହେଁ କରିବାକୁ ହିଁ ହେବ। ମନେ ରଖିଥିବ, ନିଜେ ହିଁ ନିଜର ଚାର୍ଟ ରଖିବ ଏବଂ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ପ୍ରତିଦିନ ରାତିରେ ବାପଦାଦାଙ୍କୁ ନିଜର ସାରା ଦିନର ଚାର୍ଟ ଶୁଣାଇ ନିଜର ବୁଦ୍ଧିକୁ ଖାଲି କରି ଶୋଇବା ଦ୍ୱାରା ନିଦ ମଧ୍ୟ ଭଲ ହେବ, ତା ସହିତ ପ୍ରତିଦିନର ହାଲଚାଲ ଶୁଣାଇବା ଦ୍ୱାରା ତା ପରଦିନ ମଧ୍ୟ ମନେ ରହିବ ଯେ ମୁଁ ବାବାଙ୍କୁ ମୋର ମନ କଥା କହିଛି, ତେଣୁ ସେହି ସ୍ମୃତି ମଧ୍ୟ ସହଯୋଗ ଦେଇଥାଏ, ଯାହାଦ୍ୱାରା ଧର୍ମରାଜ ପୁରୀକୁ ଯିବାକୁ ପଡ଼ିବ ନାହିଁ, ଦେଇଦେଲ ନା, ତା ସହିତ ପରିବର୍ତ୍ତନ ମଧ୍ୟ କରିନେଲ, ତେଣୁ ଧର୍ମରାଜ ପୁରୀରୁ ମଧ୍ୟ ବଞ୍ଚିଯିବ। ଏବେ ତ ଆସନ୍ତା ବର୍ଷକୁ କେହି ବି ଦେଖି ନାହାନ୍ତି, ପୁଣି ବି ଏବେ ଲକ୍ଷ୍ୟ ରଖ, ବର୍ଷର କଥା ଛାଡ଼, ଅତି କମ୍ରୁ କମ୍ ଅର୍ଥାତ୍ ଯେତେ କମ୍ ସମୟ ଭିତରେ ବାବାଙ୍କର ଯେଉଁ ଆଶା ରହିଛି ତୁମର ଚେହେରାରେ ଏବଂ ଚାଲିଚଳନରେ ଦେଖାଯାଉ, ତାକୁ ଶୀଘ୍ରରୁ ଶୀଘ୍ର ବାସ୍ତବ ରୂପରେ କରି ଦେଖାଅ। ଯଦି ସାହସ ଅଛି ତେବେ ହାତ ଉଠାଅ, ସାହସ ଅଛି ତ, ସାହସ ଅଛି ତ, ଆଚ୍ଛା ଅଭିନନ୍ଦନ। ବାପଦାଦା ତ ସବୁ ପିଲାଙ୍କ ଭିତରେ ନିଶ୍ଚୟର ଏବଂ ସାହସର ଉମଙ୍ଗ ଉତ୍ସାହ ଏବେ ଏବେ ଦେଖିପାରୁଛନ୍ତି, କିନ୍ତୁ ପ୍ଲେନ୍ରେ ଯାଉ ଯାଉ ସେଥିରେ ଟିକିଏ ବି କମି କରିବ ନାହିଁ, ବରଂ ବଢ଼ାଇ ଚାଲିବ। ବାପଦାଦା ଦୃଢ଼ ସଂକଳ୍ପ ଯେଉଁ ଚାବି ଦେଇଛନ୍ତି ତାକୁ ସଦାକାଳ ପାଇଁ କାୟମ ରଖିବ, ମୋତେ କରିବାକୁ ହିଁ ହେବ, ଏବେ ଏବେ କରିବି ଦେଖିବି ନୁହେଁ, ସେଭଳି କହିବାର ସମୟ ଆଉ ନାହିଁ, ହୋଇଯିବ ନୁହେଁ ନିଶ୍ଚିତ ହେବ। ବାପଦାଦା ତୁମମାନଙ୍କୁ ଯେଉଁ ଡବଲ ପୁରୁଷାର୍ଥୀର ଉପାଧି ଦେଇଛନ୍ତି ତାକୁ ମନେ ରଖିବ। ବାକି ବାପଦାଦା ତ ସମସ୍ତଙ୍କର ଫଳାଫଳର ସମାଚାର ଶୁଣିଛନ୍ତି ଏବଂ ବାପଦାଦା ଯେଉଁ ସେବାର ଯୋଜନା ଦେଇଥିଲେ ସେଥିରେ ଭାରତ ମଧ୍ୟ କମି କରିନାହିଁ କି ବିଦେଶ ମଧ୍ୟ କମି କରିନାହିଁ, ଏହି ବରଦାନକୁ ଅଧିକାଂଶ ସ୍ଥାନରେ ଉମଙ୍ଗ ଉତ୍ସାହର ସହିତ କରିଛନ୍ତି ଏବଂ ଭିନ୍ନ ଭିନ୍ନ ସ୍ଥାନମାନଙ୍କରୁ ଫଳାଫଳ ମଧ୍ୟ ଆସିବାରେ ଲାଗିଛି। ତେଣୁ ବାପଦାଦା ଭାରତର ତଥା ବିଦେଶର ପିଲାମାନଙ୍କୁ ଯୋଜନାକୁ ସାକାର କରିବାର ପଦ୍ମା ପଦ୍ମା ଗୁଣ ଅଭିନନ୍ଦନ ଦେଉଛନ୍ତି। ଏବେ ଏହି ବର୍ଷରେ ବିଶେଷ କରି କେଉଁ କଥାକୁ ସାକାରରେ କରିବାର ଅଛି ତାହା ତ ଶୁଣାଇ ଦେଲୁ ଯେ ଏବେ ତୁମମାନଙ୍କୁ ଯିଏ ବି ଦେଖୁ ତାକୁ ତୁମର ଚେହେରାରେ ଚମକ ଦେଖାଯାଉ, ତେଣୁ ତୁମକୁ ପ୍ରତ୍ୟକ୍ଷ ଦ୍ୱାରା ନିମିତ୍ତ ହେବାକୁ ପଡ଼ିବ। ଯଦି ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଅଛି ତେବେ କ'ଣ କରିବାକୁ ହେବ? ସର୍ବଦା ହସ ହସ ଚେହେରା, କୌଣସି ଚିନ୍ତାଗ୍ରସ୍ତ ବା ଦ୍ୱନ୍ଦ୍ୱରେ ଥିବା ଭଳି ଚେହେରା ନୁହେଁ। ବାବା ଦାଦା ତ ଶୁଣାଇଥିଲେ ଯେ ଏବେ ଦୁଇଟି ଶବ୍ଦକୁ ମନେ ରଖ, ମାୟାକୁ ନିର୍ଦ୍ଦେଶ ଦିଅ ଗେଟ୍ ଆଉଟ୍, ଏବଂ ନିଜକୁ ଗେଷ୍ଟ ହାଉସ୍ ଅର୍ଥାତ୍ ଅତିଥିଶାଳାରେ ରହିଥିବାର ଅନୁଭବ କର। ଏହି ଦୁନିଆ ତୁମମାନଙ୍କର ନୁହେଁ, ଏହା ଅତିଥିଶାଳା ଅଟେ। ଏବେ ତ ତୁମକୁ ଘରକୁ ଯିବାର ହେବ। ଘରର ଦୃଶ୍ୟଗୁଡ଼ିକ ତୁମ ମନ ଭିତରେ ଏବଂ ବୁଦ୍ଧିରେ ଦେଖାଯିବା ଦରକାର। ତେବେ ଆପେ ଆପେ ଘରକୁ ଯିବାର ସମୟ ପାଖେଇ ଆସି ତୁମମାନଙ୍କର ତ ଗୋଟିଏ ଗୀତ ମଧ୍ୟ ଅଛି, ଅବ ଘର ଚଲ୍ ନାହିଁ। ଏହିଭଳି ବାତାବରଣ ସବୁ ସ୍ଥାନରେ ହେବା ଦରକାର, ଚାହେ ଭାରତରେ ଚାହେ ବିଦେଶରେ। ଏବେ ଏହିଭଳି ଅନୁଭବକୁ ପ୍ରତ୍ୟକ୍ଷ କରି ଦେଖାଅ। ତେଣୁ ବେହଦର ବୈରାଗ୍ୟ ଅତିଥିଶାଳାର କାହାର ରହିବାର ଇଚ୍ଛା ନଥାଏ। ମୋତେ ଯିବାର ଅଛି, ଯିବାର ଅଛି, ଏହି କଥା ମନେ ରହିଥାଏ। ତେବେ ଏହିଭଳି ବେହଦର ବୈରାଗ୍ୟ ଯେକୌଣସି ପ୍ରକାରର ମନର ସଂକଳ୍ପକୁ ତଥା ପରସ୍ପର ଭିତରେ ସଂଗଠନରେ ମାୟାର ବିଘ୍ନଗୁଡ଼ିକୁ ମଧ୍ୟ ପୂରାପୂରି ସମାପ୍ତ କରିଦେବ। ମାୟାର ଏହି ତୋଫାନଗୁଡ଼ିକ ତୁମ ପାଇଁ ତୋଫା ଅର୍ଥାତ୍ ଉପହାର ହୋଇଯିବ। ଯେଉଁ ସବୁ ଛୋଟମୋଟ ପରୀକ୍ଷାଗୁଡ଼ିକ ଆସୁଛି ସେଗୁଡ଼ିକ ପରୀକ୍ଷା ଭଳି ଲାଗିବ ନାହିଁ, କିନ୍ତୁ ତୁମର ଅନୁଭବକୁ ବଢ଼ାଇବାର ଗୋଟିଏ ଲିଫ୍ଟ ଭଳି ଲାଗିବ। ଗିଫ୍ଟ ଅର୍ଥାତ୍ ଉପହାର ଏବଂ ଲିଫ୍ଟ ଅର୍ଥାତ୍ ସହଜରେ ଉପରକୁ ଉଠାଇବାର ସାଧନ, ବୁଝିପାରିଲ? ଏବେ ଲକ୍ଷ୍ୟ ରଖ, ବେହଦର ବୈରାଗୀ ଏବଂ ସାହସର ଉମଙ୍ଗ ଉତ୍ସାହର ନେଣା ଦ୍ୱାରା ଉଡ଼ି ଚାଲ ଏବଂ ଉଡ଼ାଇ ଚାଲ। ଏବେ ତ ଉଡ଼ିବାର ସମୟ, ନିଜର ଡେଣାକୁ ସର୍ବଦା ଚେକ୍ କରୁଥାଅ, ନିଜର ଡେଣାକୁ ସର୍ବଦା ଚେକ୍ କରୁଥାଅ, ଦୁର୍ବଳ ହୋଇଯାଉ ନାହିଁ ତ? ବାପଦାଦା ଡବଲ ବିଦେଶୀ ପିଲାମାନଙ୍କର ବିସ୍ତାରକୁ ଦେଖି ଖୁସି ହେଉଛନ୍ତି, ତେଣୁ ଏବେ କ'ଣ ଦେଖିବାକୁ ଚାହୁଁଛନ୍ତି? ପ୍ରତ୍ୟେକ ସନ୍ତାନ ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ, ସର୍ବସମ୍ପତ୍ତିରେ ସମ୍ପୂର୍ଣ୍ଣ ଏବଂ ମିଳୁଥିବା ପ୍ରତ୍ୟେକ ଶ୍ରୀମତରେ ସମ୍ପୂର୍ଣ୍ଣ, ସର୍ବସମ୍ପତ୍ତିରେ ସମ୍ପୂର୍ଣ୍ଣ ଏବଂ ମିଳୁଥିବା ପ୍ରତ୍ୟେକ ଶ୍ରୀମତରେ ସମ୍ପୂର୍ଣ୍ଣ। କ'ଣ ପସନ୍ଦ ତ? ଯଦି ପସନ୍ଦ ଆସୁଛି ତେବେ ତାଳି ବଜାଅ। ଆଚ୍ଛା, ଏହି ତାଳିକୁ ପ୍ରତିଦିନ ମନେ ପକାଇବ, ନିଜ ନିଜ ମନ ଭିତରେ ବଜାଇବ, ବାହାରେ ନୁହେଁ, ମନେ ମନେ ବଜାଇବ। ଏହା ତୁମ ପାଇଁ ହୋମୱାର୍କ ଦିଆଗଲା। ଆଚ୍ଛା, 90 ଦେଶରୁ 2300 ଭାଇ ଭଉଣୀ ଆସିଛନ୍ତି। 5 ଯାକ ମହାଦ୍ୱୀପର ଭାଇ ଭଉଣୀମାନଙ୍କୁ ଅଲଗା ଅଲଗା ଗ୍ରୁପରେ ଛିଡ଼ା କରାଗଲା। 1 ଆମେରିକା, କାନାଡା ଏବଂ କରୋବିଆନ ଭାଇ ଭଉଣୀମାନେ, ଦ୍ୱିତୀୟରେ ଅଷ୍ଟ୍ରେଲିଆ, ଏସିଆ, ନ୍ୟୁଜିଲାଣ୍ଡ, ଫିଜି, ତୃତୀୟରେ ୟୁରୋପ, ୟୁକେ, ମିଡିଲ ଇଷ୍ଟ, 4 ଆମେରିକା, ଦକ୍ଷିଣ ଆଫ୍ରିକା, ମରିସସ୍, 5 ରଷିଆ, ସିଆଇଏସ୍, ବାଲ୍ଟିକ ଦେଶଗୁଡ଼ିକ, ଏବଂ ଏମାନେ ସମସ୍ତେ ଆଗକୁ ବଢ଼ିବାର ସଂକଳ୍ପ ମଧ୍ୟ କରିଛନ୍ତି, ପରସ୍ପର ଭିତରେ ବାର୍ତ୍ତାଳାପ ମଧ୍ୟ କରିଛନ୍ତି। ବାପଦାଦାଙ୍କ ପାଖକୁ ସମାଚାର ମଧ୍ୟ ଆସୁଛି, ଏବେ ସମସ୍ତେ ଏଭର ରେଡି ଅର୍ଥାତ୍ ସର୍ବଦା ପ୍ରସ୍ତୁତ ରହୁଥିବା ସଂଗଠନ ତିଆରି କର। ଯେଉଁ ଦେଶରୁ ଯେତିକି ଆସିଛନ୍ତି ବାପଦାଦା ସେହି ଦେଶଗୁଡ଼ିକରେ ପୁରସ୍କାର ମଧ୍ୟ ଦେବେ, କିନ୍ତୁ କ'ଣ ପୁରସ୍କାର ଦେବେ ତାହା ସେତିକି ବେଳେ ଦେଖିବ। କିନ୍ତୁ ଡବଲ ପୁରୁଷାର୍ଥୀ ପିଲାମାନଙ୍କର ସବୁ ଅଞ୍ଚଳର ସଂଗଠନକୁ ଏହି କଥା କୁହାଯାଉଛି ଯେ ଯେଉଁ ଗ୍ରୁପ ବି ନମ୍ବର 1 ହେବ ତାକୁ ପୁରସ୍କାର ଦିଆଯିବ। ଗୋଟିଏ ଦେଶର ଗୋଟିଏ ସହରରେ ଯେତେ ବି ସେବା କେନ୍ଦ୍ର ଅଛି, ଧରିନିଅ ଆମେରିକା ଏବଂ ତା'ର ସମ୍ବନ୍ଧିତ ଯେଉଁ ସବୁ ଦେଶଗୁଡ଼ିକ ଅଛନ୍ତି, ସେମାନେ ସମସ୍ତେ ନିଜ ନିଜ ଭିତରେ ବିଚାର ବିମର୍ଶ କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ଯେ ଏଠାରେ ଆମେ ସମସ୍ତେ ନିର୍ବିଘ୍ନ ରହିବୁ, ଏଭରେଡି ରହିବୁ, ମାୟାଜିତ ହୋଇ ରହିବୁ, ସ୍ନେହୀ ହେବା ସହିତ ସେବାରେ ସହଯୋଗୀ ହୋଇ ରହିବୁ। ଏଥିରେ ଯିଏ ନମ୍ବର 1 ହେବ ତାକୁ ବାପଦାଦା ପ୍ରାଇଜ୍ ଦେବେ। ଆଚ୍ଛା ଠିକ୍ ଅଛି, ଜଣକୁ ନୁହେଁ 3 ଜଣକୁ ଦିଆଯିବ, ପ୍ରଥମ, ଦ୍ୱିତୀୟ, ତୃତୀୟ, 3 ନମ୍ବର ପର୍ଯ୍ୟନ୍ତ। ଏମିତି ତ ଜଣକୁ ହିଁ ଦିଆଯାଏ, କିନ୍ତୁ ତୁମେମାନେ ଯେହେତୁ ଡବଲ ପୁରୁଷାର୍ଥୀ ଅଟ, ତେଣୁ 3 ଜଣକୁ ସୁଯୋଗ ଦିଆଯିବ। କ'ଣ ପସନ୍ଦ ତ? ଯଦି ହଁ ତେବେ ହାତ ହଲାଅ। ପସନ୍ଦ ତ? କେତେ ସମୟ ଦରକାର? ଏହାକୁ ଟିଚରମାନେ ଶୁଣନ୍ତୁ, ପ୍ରାଇଜ୍ ନେବା ପାଇଁ କେତେ ସମୟ ଦରକାର? ଶୁଣାଅ, ସମସ୍ତେ କହିଲେ ଫେବୃଆରୀ ମାସ ପର୍ଯ୍ୟନ୍ତ। ଏବେ ସବୁ ଦେଶର ଟିଚରମାନେ ହାତ ଉଠାଅ, ଠିକ୍ ଅଛି ତ? ପ୍ରସ୍ତୁତ ହୋଇଯିବ ତ? ପୁଣି ବାପଦାଦା ପ୍ରାଇଜ୍ ଦେବେ, ବହୁତ ଭଲ କଥା, ଏଥିପାଇଁ ତାଳି ତ ବଜାଅ। ଆଚ୍ଛା, ଭାରତର ପାଳି ମଧ୍ୟ ଆସିବ, ଏବେ ତ ତୁମମାନଙ୍କର ପାଳି। ବାପଦାଦା ମଧ୍ୟ ଖୁସି ହେଉଛନ୍ତି, ବାହା ତୀବ୍ର ପୁରୁଷାର୍ଥୀ ପିଲାମାନେ ବାହା। ଆଚ୍ଛା, ଚାରିଆଡ଼ର ତୀବ୍ର ପୁରୁଷାର୍ଥୀ ସାହସ ଏବଂ ଉମଙ୍ଗ ଉତ୍ସାହରେ ଚାଲୁଥିବା, ଉଡୁଥିବା, ଉଡୁଥିବା, ସାହସ ଏବଂ ଉମଙ୍ଗ ଉତ୍ସାହରେ ଉଡୁଥିବା, ଚାଲିବା ବାଲା ନୁହେଁ, ଉଡ଼ିବା ବାଲା, ଚାରିଆଡ଼ର ବାବାଙ୍କର ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେଉଥିବା, ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ, ସର୍ବଦା ବାବାଙ୍କର ଯୁଗଳ ସ୍ୱରୂପର ଅନୁଭବ ଏବଂ ସହଯୋଗ ନେଉଥିବା, ବାବାଙ୍କର ପ୍ରତ୍ୟେକ ଶିଖିଲେ ସ୍ନେହୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା।
ଦାଦି ମାନଙ୍କ ସହିତ ବାବାଙ୍କ ସହିତ ତୁମମାନଙ୍କର ମଧ୍ୟ ସହଯୋଗ ରହିଛି ନା? ପିଲାମାନେ ଏବଂ ବାବା ଉଭୟଙ୍କର ସହଯୋଗରେ ଯଜ୍ଞ ଚାଲି ଆସିଛି ଏବଂ ଆଗକୁ ମଧ୍ୟ ଚାଲୁଥିବ। ନିମିତ୍ତ ତ ତୁମେମାନେ ହିଁ ଅଟ ନା? ସାକାରରେ ମଧ୍ୟ ଜଣେ ଯଦି କିଛି କହୁଛି ତେବେ ଅନ୍ୟ ଜଣେ ତାକୁ ସ୍ୱୀକାର କରି ନେଉଛି। ଏଇଭଳି ପରସ୍ପରର ସହଯୋଗୀ ହୋଇ ଉଡୁଛ। ବାବା ତୁମମାନଙ୍କୁ ଉଡିବାର ଦେଖି ଖୁସି ହେଉଛନ୍ତି। ଦାଦି ଜାନକୀ କହିଲେ, ଗୁଲଜାର ଦାଦି କମାଲ କରିଛନ୍ତି, ସେ ତ ସାଥିରେ ହିଁ ଅଛି। ବାପଦାଦାଙ୍କର ଏହି ଶୁଭେଚ୍ଛା ରହିଛି ଯେ ତୁମେ ସମସ୍ତେ ଯେଉଁମାନେ ନିମିତ୍ତ ଅଟ ସର୍ବଦା ଏକ ହୋଇ ରହିଥାଅ। ସମସ୍ତେ ଦେଖନ୍ତୁ, ଭିନ୍ନ ଭିନ୍ନ ନୁହେଁ, ସମସ୍ତେ ଏକମତ ହୋଇଯାଆନ୍ତୁ। ଜଣେ କହିଲା, ଅନ୍ୟ ଜଣେ ତାର ମତାମତ ଦେଲା ଏବଂ ସମସ୍ତଙ୍କର ମତ ଏକମତ ହୋଇଗଲା। ସେଥିପାଇଁ ତ ଯଜ୍ଞ ଚାଲୁଛି, ତୁମମାନଙ୍କର ଏକତା ଦ୍ୱାରା ହିଁ ଚାଲୁଛି। ଚାହେ ବାହାରକୁ ଦେଖା ନ ଯାଅ, କିନ୍ତୁ ସଂକଳ୍ପରେ ବିଚାରରେ ଏକ ହୋଇ ରୁହ ଏବଂ ଯଜ୍ଞକୁ ଆଗକୁ ବଢ଼ାଇ ଚାଲ, କାହିଁକି ନା ଏବେ ତୁମମାନଙ୍କର ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଆଚ୍ଛା, ଆଜିର ବରଦାନ, ନିଜର ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଶୁଦ୍ଧ ବାତାବରଣ ସୃଷ୍ଟି କରୁଥିବା ସଦା ଶକ୍ତିଶାଳୀ ଆତ୍ମା ଭବ। ନିଜର ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଶୁଦ୍ଧ ବାତାବରଣ ସୃଷ୍ଟି କରୁଥିବା ସଦା ଶକ୍ତିଶାଳୀ ଆତ୍ମା ଭବ। ଯେଉଁମାନେ ସର୍ବଦା ନିଜର ଶ୍ରେଷ୍ଠ ମନୋବୃତ୍ତିରେ ସ୍ଥିତ ରହିଥାନ୍ତି, ସେମାନେ ଯେକୌଣସି ପ୍ରକାରର ବାୟୁମଣ୍ଡଳରେ ବା ଭାଇବ୍ରେସନରେ ଟଳମଳ ହୋଇପାରିବେ ନାହିଁ। ତେବେ ମନର ବୃତ୍ତି ଦ୍ୱାରା ହିଁ ବାୟୁମଣ୍ଡଳର ନିର୍ମାଣ ହୋଇଥାଏ। ଯଦି ତୁମର ବୃତ୍ତି ଶ୍ରେଷ୍ଠ ହୋଇଥିବ ତେବେ ବାୟୁମଣ୍ଡଳ ମଧ୍ୟ ଶୁଦ୍ଧ ହୋଇଯିବ। କେହି କେହି ବର୍ଣ୍ଣନା କରିଥାନ୍ତି ଯେ କ'ଣ କରିବି, ବାୟୁମଣ୍ଡଳ ହିଁ ଏହିପରି ଅଟେ, ବାୟୁମଣ୍ଡଳ କାରଣରୁ ହିଁ ମୋର ମନୋବୃତ୍ତି ଚଞ୍ଚଳ ହୋଇଗଲା। ତେବେ ସେହି ସମୟରେ ଶକ୍ତିଶାଳୀ ଆତ୍ମା ହେବା ପରିବର୍ତ୍ତେ ଦୁର୍ବଳ ଆତ୍ମା ହୋଇଯାଉଛନ୍ତି, କିନ୍ତୁ ତୁମର ପ୍ରତିଜ୍ଞା ଅଥବା ବ୍ରତର ସ୍ମୃତି ଦ୍ୱାରା ବୃତ୍ତିକୁ ଶ୍ରେଷ୍ଠ କରିଦିଅ, ତାହାହେଲେ ଶକ୍ତିଶାଳୀ ଆତ୍ମା ହୋଇଯିବ। କିନ୍ତୁ ତୁମର ପ୍ରତିଜ୍ଞା ଅଥବା ବ୍ରତର ସ୍ମୃତି ଦ୍ୱାରା ବୃତ୍ତିକୁ ଶ୍ରେଷ୍ଠ କରିଦିଅ, ତାହାହେଲେ ଶକ୍ତିଶାଳୀ ଆତ୍ମା ହୋଇଯିବ। ଆଜିର ସ୍ଲୋଗାନ, ନିଜେ ଗୁଣ ମୂରତ ହୋଇ ସମସ୍ତଙ୍କୁ ଗୁଣ ମୂରତ କରିବା ହିଁ ମହାଦାନୀ ହେବା। ନିଜେ ଗୁଣ ମୂରତ ହୋଇ ସମସ୍ତଙ୍କୁ ଗୁଣ ମୂରତ କରିବା ହିଁ ମହାଦାନୀ ହେବା। ଅବ୍ୟକ୍ତ ଇସାର, ଏ ମାସର ଥିମ୍, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଆଜିର ପଏଣ୍ଟ, ପରସ୍ପର ଭିତରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ସଚ୍ଚା ସ୍ନେହ ରହୁ, ତେବେ ସ୍ନେହୀ ଆତ୍ମା ପ୍ରତି କେବେ ବି ଅନୁମାନ ଉତ୍ପନ୍ନ ହେବ ନାହିଁ। ତାର ସ୍ନେହପୂର୍ଣ୍ଣ ବାଣୀ ସାଧାରଣ ହୋଇଥିଲେ ମଧ୍ୟ ଖରାପ ଲାଗିବ ନାହିଁ। ତାର ଅତି ସାଧାରଣ କଥା ମଧ୍ୟ ଏଭଳି ଲାଗିବ ଯାହାକି ଇଏ ନିଶ୍ଚିତ କୌଣସି ଲକ୍ଷ୍ୟ ରଖି କହିଥିବ, ଅନାବଶ୍ୟକ ବା ବ୍ୟର୍ଥ ଭଳି ଲାଗିବ ନାହିଁ। ଯେଉଁଠାରେ ସ୍ନେହ ଥିବ ସେଠାରେ ବିଶ୍ୱାସ ନିଶ୍ଚିତ ରହିଥିବ। ତେଣୁ ବ୍ରାହ୍ମଣ ପରିବାରର ପରସ୍ପର ପ୍ରତି ସ୍ନେହ ଏବଂ ବିଶ୍ୱାସ ରଖି ସମ୍ପୂର୍ଣ୍ଣ ନିଶ୍ଚୟ ବୁଦ୍ଧି ହୁଅ, ତେବେ ଯାଇ ବ୍ରହ୍ମା ବାବାଙ୍କର ଆଶାକୁ ପୂର୍ଣ୍ଣ କରିପାରିବ। ତେଣୁ ବ୍ରାହ୍ମଣ ପରିବାରର ପରସ୍ପର ପ୍ରତି ସ୍ନେହ ଏବଂ ବିଶ୍ୱାସ ରଖି ସମ୍ପୂର୍ଣ୍ଣ ନିଶ୍ଚୟ ବୁଦ୍ଧି ହୁଅ, ତେବେ ଯାଇ ବ୍ରହ୍ମା ବାବାଙ୍କର ଆଶାକୁ ପୂର୍ଣ୍ଣ କରିପାରିବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।